श्रीमद्भागवतं तृतीयस्कन्ध 19 अध्याय श्लोक 36 तं सुखाराध्यं सुखाराध्यं रुजुभिर् रुजुभिर् अनन्यशरणैर् अनन्यशरणैर् नृभिः नृभिः कृतज्ञा को को न सेविता सेविता दुराराध्यं असाधुभिः तं सुखाराध्यं ऋजुभिः तं सुखाराध्यं ऋजुभिः अनन्यशरणैर्नृभिः ऋतज्ञः को न सेवेत ऋतज्ञः को न सेवेत दुराराध्यं साधुभिः दुराराध्यं साधुभिः तं सुखाराध्यं ऋजुभिः अनन्यशरणैर्नृभिः ऋतज्ञः को न सेवेत दुराराध्यं साधुभिः। तो आप उड़िया समझते हैं या उड़िया उड़िया में कहेंगे तो ठीक है। सब धन्यवाद। तंग तंकु भगवान को सुख सहजरे आराध्यम आराध्य रुजु भी निष्कपट भावे अनन्य अन्य किच नाही शरणे ही जे शरण नियंदी नृ भी मानव मान को द्वारा ऋतज्ञ ऋतज्ञ कह कण न नाही सेवे त सेवा करीब दुराराध्यम जहा दुराराध्य असाधु भी असाधु भक्तमान अभक्तमान को द्वारा श्रवणवाद जो भगवान अनन्य शरण सरल चित्त नरमान कर सुखाराध्य केवल असाधु व अभक्तमान पक्ष ही दुराराध्य से ही भगवान को क्यों कृतज्ञ कृतज्ञ व्यक्ति सेवा न करीब भगवती जो प्रत्येक जीव विशेषतः मानव समाज रे प्रत्येक मानव भगवान को कृपा प्रति कृतज्ञता प्रकाश करवा उचित तेणु प्रत्येक व्यक्ति सरल कृतज्ञ चित्तरे कृष्ण चैतन्यशील होगा उचित। जो मैंने प्रकृत चोर कंट तस्कर व बदमाश से मैंने भगवान को कृपा को ग्रहण करती ना व स्वीकार करती ना एवं से मैंने केवल भगवान को सेवा करपारती ना से मैंने होती कृतज्ञ जो मैंने भगवान को व्यवस्था कितने लाभ आनंद मिलू बुझीपारती ना से मैंने सूर्यालोक और चंद्रकिरण को उपभोग करती से बिना मूल्य जल प्राप्त होती तथापि से भगवान के दान प्रति कृतज्ञता प्रकाश करती ना केवल से भगवान के दान को उपभोग कर चलती से ज्वर खंड तस्कर व बदमाश कह उचित। सर्वप्रथम अमरीशकन मायापुर डिबेट मान को आम आज भागवत क्लास को स्वागत जनाऊ आज आम ये तृतीय स्कंद 19 अध्याय विषय कहते 36 श्लोक पाठ करते ये अध्याय शीर्षक होती हिरण्याक्षबद्ध भगवान शुकरदेव रूप से वराहदेव रूप से हिरण्याक्ष को बद्ध कर तेणु यही प्रसंग रे ये अध्याय आउ गोटे श्लोक पर शेष हे आउ दुईट श्लोक पर तेणु ये मैत्रमुनि कौन विद्रो को जे से भगवान कथा एवं भगवान भक्त मान कथा श्रवण कले के आनंद मिले भगवान भक्त मान कथा श्रवण कले के आनंद मिले तेल भगवान कथा श्रवण से कहीं आनंद न मिल तेणु से भगवान जे कि तंग सुखाराध्यम ऋजुभिर ऋजुभिर कह निष्कपट भावे निष्कपट कपटता कपटता ଯେଉଁମାନଙ୍କୁ ଅଛି ସେମାନେ ଭଗବାନଙ୍କ ଭଜନ କରିପାରିବେ ନାହିଁ। ବୈଷ୍ଣବତା ହିଁ ସରଳତା ବୋଲି କୁହାଯାଏ। ଇସ୍କପଟ ଭାବରେ ଜଣେ ଭିତରେ ଯାହା ଚିନ୍ତା କରୁଛି ବାହାରେ ସେଇ କଥା, ଇଏ ହେଉଛି ନିଷ୍କପଟ ଭାବ। ତେଣୁ କପଟତା କହିଲେ ଭିତରେ ଗୋଟେ କଥା, ବାହାରେ ଗୋଟେ କଥା, ଇଏ ହେଉଛି କପଟତା। ତେଣୁ ଭଗବାନ ଯେଉଁମାନେ ନିଷ୍କପଟ ବ୍ୟକ୍ତି ତାଙ୍କୁ କୃପା କରନ୍ତି, କପଟ ବ୍ୟକ୍ତିମାନଙ୍କୁ କୃପା କରନ୍ତି ନାହିଁ। ତେଣୁ ସେଇ ନିଷ୍କପଟ ବ୍ୟକ୍ତି ଯେଉଁମାନେ ରୁଜୁଭୀର, ତାଙ୍କ ପାଇଁ ଭଗବାନ ସୁଖାରାଧ୍ୟମ, ବହୁତ ସହଜରେ ଭଗବାନଙ୍କୁ ଆରାଧନା କରିପାରିବେ। କଷ୍ଟ ନାହିଁ, କଷ୍ଟ କଷ୍ଟଦାୟକ ନୁହଁ। ଯେଉଁମାନେ ଭଗବାନଙ୍କର ଆରାଧନା କରନ୍ତି ନାହିଁ, ଯେଉଁଭଳି ଭାବରେ ଭଗବତ ଗୀତା ଦ୍ୱାଦଶ ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନ ପଚାରିଥିଲେ, ଏବଂ ସତତ ଯୁକ୍ତା ଯେ ଭକ୍ତା ତ୍ୱଂ ପ୍ରତିଭାସତେ ଯେ ଚାପି ଅକ୍ଷରମ ଅବ୍ୟକ୍ତମ ତେଷାଙ୍କେ ଯୋଗବିତ୍ତମା। ଏକାଦଶ ଅଧ୍ୟାୟରେ ଯେତେବେଳେ ଭଗବାନ ତାଙ୍କର ବିଶ୍ୱରୂପକୁ ଦେଖେଇଲେ ଅର୍ଜୁନ, ସେ ଏକାଦଶ ଅଧ୍ୟାୟ ପରେ ଦ୍ୱାଦଶ ଅଧ୍ୟାୟରେ ଏହି ପ୍ରଶ୍ନଟି ପଚାରିଛନ୍ତି, ପ୍ରଭୁ ଯେଉଁମାନେ ଏଇଭଳି ଆପଣଙ୍କ ସୁନ୍ଦର ରୂପକୁ ଆରାଧନା କରନ୍ତି ଏବଂ ଯେଉଁମାନେ ଆପଣଙ୍କର ବ୍ରହ୍ମ ରୂପକୁ ଆରାଧନା କରନ୍ତି, ତାଙ୍କ ଭିତରେ କିଏ ଶ୍ରେଷ୍ଠ? ତେଣୁ ଏହି ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ ଯେ ଯେଉଁମାନେ ମୋର ଆରାଧନା କରନ୍ତି, ମୋର ସବିଶେଷ ରୂପର ଆରାଧନା କରନ୍ତି, ସେମାନେ ହେଉଛନ୍ତି ଶ୍ରେଷ୍ଠ। କିନ୍ତୁ ଯେଉଁମାନେ ମୋର ଏଇ ବ୍ରହ୍ମ ରୂପକୁ ଆରାଧନା କରନ୍ତି, ସେମାନଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ। କ୍ଲେଶୋଧିକ ତରସ୍ତେଷାମ ଅବ୍ୟକ୍ତା ସପ୍ତଚେତସାମ ଅବ୍ୟକ୍ତା ହି ଗତି ଦୁଃଖଂ ଦେହବତ୍ ବିରବ୍ୟାପଦେ। ଯେଉଁମାନେ ବ୍ରହ୍ମ ଆରାଧନା କରନ୍ତି, ଯେଉଁଭଳି ଭାବରେ ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ ଜନ୍ମରୁ ଚାଲି ଆସିଲେ, ପ୍ରବଜା କରିବା ପାଇଁ ପଳେଇ ଆସିଲେ, ବଣକୁ ପଳେଇ ଆସିଲେ, ଯଦିଓ ବ୍ରହ୍ମ ଆରାଧନାରେ ବ୍ରହ୍ମଚିନ୍ତନରେ ଆନନ୍ଦ ରହିଛି, କିନ୍ତୁ ସେ ଭଗବାନଙ୍କର ସୁଖ ତୁଳନାରେ ସେ ଆନନ୍ଦ କିଛି ନୁହଁ। ଭଗବାନ ନିଜେ କହୁଛନ୍ତି କ୍ଲେଶୋଧିକ ତରସ୍ତେଷାମ, ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ, ବ୍ରହ୍ମଚିନ୍ତନ କରିବା ଏତେ ସହଜ ଜିନିଷ ନୁହଁ। ଦେଖିବା ଆମର ପ୍ରଭୁପାଦ ମହାରାଜ କହନ୍ତି, ଯେଉଁମାନେ ମାୟାବାଦୀ ସନ୍ନ୍ୟାସୀମାନେ ସେମାନେ କହନ୍ତି ଯେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏ ବ୍ରହ୍ମ ହେଉଛି ସତ୍ୟ ଜଗତ ମିଥ୍ୟା, ଶଙ୍କରାଚାର୍ଯ୍ୟ କଥା କହିଛନ୍ତି। ତେଣୁ ସେମାନେ ଜଗତକୁ ତ୍ୟାଗ କରିଦିଅନ୍ତି, କିନ୍ତୁ ବ୍ରହ୍ମ ସତ୍ୟ ହେଲେ ମଧ୍ୟ ବ୍ରହ୍ମଚିନ୍ତନରେ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, ବହୁତ କଷ୍ଟ ପ୍ରାପ୍ତ ହୁଅନ୍ତି। ତେଣୁ କିଛି କାଳ ଅଭ୍ୟାସ କଲା ପରେ ସେସବୁ ତ୍ୟାଗ କରି ଆସି ପୁଣି ସମାଜକୁ ଆସି ସେଇ ଜନସମାଜର ଲୋକହିତକର କାର୍ଯ୍ୟ ସବୁ କରନ୍ତି। ଯଦିଓ ସେମାନେ ପ୍ରଥମେ କହୁଥିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, କିନ୍ତୁ ଆଉ ବ୍ରହ୍ମ ସତ୍ୟରେ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ସେମାନେ ବିଭିନ୍ନ ଜଗତ ମିଥ୍ୟା ହେଲେ ମଧ୍ୟ ସେଇ ଜଗତର ଲୋକହିତକର କାର୍ଯ୍ୟ ସବୁ ଯେ ରହିଛି ସେସବୁ କାର୍ଯ୍ୟ କରନ୍ତି। ତେଣୁ ଭଗବାନ ନିଜେ କହୁଛନ୍ତି ଏ ବ୍ରହ୍ମ ଆରାଧନା ବା ବ୍ରହ୍ମଚିନ୍ତନ ହେଉଛି ବହୁତ କଷ୍ଟସାଧ୍ୟ। କ୍ଲେଶ ଅଧିକତର ସ୍ତେଷାମ ଅବ୍ୟକ୍ତା ଅଶକ୍ତ ଚେତସାମ, ଭଗବାନ ଯେଉଁ ଅବ୍ୟକ୍ତ ରହିଛି, ଅବ୍ୟକ୍ତ ବ୍ୟକ୍ତ ହେଉନାହିଁ, ରୂପ ନାହିଁ ଯେଉଁଟା, ତାକୁ ଯଦି ତାଙ୍କ ପ୍ରତି ଯେଉଁମାନେ ଆସକ୍ତ ରହିଛନ୍ତି ତାଙ୍କୁ କ୍ଲେଶ ଅଧିକ, ବହୁତ ପ୍ରକାର କଷ୍ଟ ସ୍ୱୀକାର କରିବାକୁ ପଡ଼େ। ଅବ୍ୟକ୍ତା ହିଁ ଶକ୍ତ ଚେତସାମ ଅବ୍ୟକ୍ତା ହିଁ ଗତିରେ ଦୁଃଖଂ, ସେମାନେ ଦୁଃଖପ୍ରାପ୍ତ ହେବେ। ଦେହବତ୍ ବିରବ୍ୟାପ୍ୟତେ, ଯେଉଁମାନେ ଦେହ ଧାରଣ କରିଛନ୍ତି ସେମାନେ ଏ ନିରାକାର ବିଷୟରେ ଚିନ୍ତା କରିପାରିବେ ନାହିଁ, ତାଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। ଏବଂ ଶ୍ରୀମଦ୍ ଭାଗବତର ମଧ୍ୟ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଭଗବାନ ବ୍ରହ୍ମା ବ୍ରହ୍ମସ୍ତୁତିରେ ଭଗବାନଙ୍କ ଗର୍ଭସ୍ତୁତିରେ ଏକଥା କହିଛନ୍ତି, ଯେ ନିୟର ବିନ୍ଦାକ୍ଷ ବିମୁକ୍ତମାନିନ ତୋହିଅସ୍ତଭାବାଦ ଅବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ କୃଷ୍ଣେଣ ପରଂ ପଦଂ ତଥ ପତନ୍ତି ଅଧ ଅନାଦ ଚତୁସ୍ମତଂଗ୍ରହ। ଯେଉଁମାନେ ଭଗବାନଙ୍କ ପାଦ ପଦ୍ମରେ ଆଶ୍ରୟ ନେଇନାହାନ୍ତି, ଅରବିନ୍ଦାକ୍ଷ କେତେ ସୁନ୍ଦର ତାଙ୍କର ଚକ୍ଷୁ, କେତେ ସୁନ୍ଦର ତାଙ୍କ ରୂପ, ପଦ୍ମଭଳି ତାଙ୍କର ରୂପ, ପଦ୍ମଭଳି ତାଙ୍କର ମୁଖ, ତାଙ୍କର ନୟନ ମଧ୍ୟ ପଦ୍ମଭଳି। ଯେଉଁ ବୁଦ୍ଧିଦେବୀ ତାଙ୍କ ସ୍ତୁତିରେ କହିଥିଲେ, ନମଃ ପଙ୍କଜ ନାଭାୟ ନମଃ ପଙ୍କଜ ମାଳିନୀ ନମଃ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାଙ୍ଗ୍ରହେ। ସବୁକିଛି ତାଙ୍କର ପଦ୍ମଭଳି ସୁନ୍ଦର ଦେଖିବା ପାଇଁ, ତାଙ୍କର ନାଭି ପଦ୍ମଭଳି ସୁନ୍ଦର, ପଙ୍କଜ ନାଭାୟ ନମଃ ପଙ୍କଜ ମାଳିନୀ ସେ ପଙ୍କଜ ଯେଉଁ ପଦ୍ମଫୁଲର ମାଳ ଧାରଣ କରନ୍ତି, ନମଃ ପଙ୍କଜ ନେତ୍ରାୟ ତାଙ୍କ ନେତ୍ର ମଧ୍ୟ ପଙ୍କଜ ଭଳି ବା ପଦ୍ମ ଭଳି ଦେଖିବା ପାଇଁ ବହୁତ ସୁନ୍ଦର। ନମ ପଙ୍କଜାଙ୍ଗରେ ଭଗବାନଙ୍କର ଅଙ୍ଗ୍ରି ବା ଭଗବାନ ପାଦ ମଧ୍ୟ ବା ପଦ୍ମ ଭଳି ଏ ଶ୍ଳୋକଟି ଭାଗବତଙ୍କୁ ଦୁଇଥର ଆସିଛନ୍ତି। କୁତିଦେବୀ ସ୍ତୁତି କରିଛନ୍ତି, ତେଣେ ଭୂମିଦେବୀ ମଧ୍ୟ ସ୍ତୁତି କରିଛନ୍ତି ଭଗବାନଙ୍କର ସ୍ତୁତିରେ ସେ କଥା କହିଛନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ଭୌମାସୁରକୁ ବଧ କରୁଥିଲେ ଭୂମିଦେବୀ, ଭୂମିଙ୍କର ପୁତ୍ର ହେଉଛନ୍ତି ଭୌମାସୁର, ଭୂମିଦେବୀ ଭଗବାନଙ୍କୁ ସ୍ତୁତି କରିଛନ୍ତି ଏହି ଶ୍ଳୋକ, ଏହିଭଳିଆ ଶ୍ଳୋକ କହି ଏତେ ସୁନ୍ଦର ଭଗବାନ ରୂପ। କିନ୍ତୁ ସେ ରୂପ ପ୍ରତି ଯେଉଁମାନେ ଆକର୍ଷିତ ହେଉନାହାନ୍ତି, ଯେ ଅରବିନ୍ଦାକ୍ଷ ବିମୁକ୍ତ ମାନିନ, ନିଜକୁ ମୁକ୍ତ ବୋଲି ଚିନ୍ତା କରୁଛନ୍ତି, ବ୍ରହ୍ମଚିନ୍ତନ କରୁଛନ୍ତି, ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି, ତୈୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧ, ତାଙ୍କର ବୁଦ୍ଧି ଶୁଦ୍ଧ ହୋଇନାହିଁ। ଭଗବାନଙ୍କର ଯେମିତି ସୂର୍ଯ୍ୟ ଅସ୍ତ ହୋଇଗଲେ ଆଉ ପଦ୍ମ ପ୍ରସ୍ଫୁଟିତ ହୁଏ ନାହିଁ, ପଦ୍ମ ଫୁଲ ବନ୍ଦ ହୋଇଯାଏ, ସେହିଭଳି ଭାବରେ ଭଗବାନ ପ୍ରତି ଯେଉଁମାନେ ଆସକ୍ତ ନୁହନ୍ତି, ଭଗବାନଙ୍କର ଏ ଯେଉଁ ସୁନ୍ଦର ମୁଖ ରହିଛି, ସେ ସୁନ୍ଦର ମୁଖର ସୌନ୍ଦର୍ଯ୍ୟକୁ ସେମାନେ ଆସ୍ୱାଦନ କରିପାରନ୍ତି ନାହିଁ। ଏବଂ ସେମାନେ ଆରୁହ୍ୟ କୃତ୍ରେଣ ପରମ ପଦ ବହୁତ କଷ୍ଟ ସ୍ୱୀକାର କରନ୍ତି। ଦୂରାରାଧ୍ୟ ବୋଲି କୁହାଯାଉ, ଦୂରାରାଧ୍ୟ ବହୁତ କଷ୍ଟ, ଆରାଧନା କରିବା ତାଙ୍କ ପାଇଁ ବହୁତ କଷ୍ଟ ଦୂରାରାଧ୍ୟ। ଆରୁହ୍ୟ କୃତ୍ରେଣ ପରମ ପଦ ବହୁତ କଷ୍ଟ ସ୍ୱୀକାର କରି ଯଦିଓ ସେମାନେ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଯାଆନ୍ତି, ସତ୍ୱ ରଜତମ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇ ବ୍ରହ୍ମସ୍ତରକୁ ପ୍ରାପ୍ତ ହୁଅନ୍ତି, କିନ୍ତୁ ପତନ୍ତି ଅଧ ଅନାଦିତ ଯୁଷ୍ମ ଦଙ୍ଗ୍ରହ, କିନ୍ତୁ ସେଠୁ ମଧ୍ୟ ତାଙ୍କର ପତନ ହୋଇଯାଏ, ଯେହେତୁ ସେ ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି। ତେଣୁ ଭଗବାନଙ୍କର ରୂପ ଯେଉଁ ରହିଛି ସେ ରୂପକୁ ଆରାଧନା କରିବା ବହୁତ ସହଜ ସାଧ୍ୟ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ନବମ ଅଧ୍ୟାୟରେ, ଇଏ ହେଉଛି ଗୁହ୍ୟତମ ଜ୍ଞାନ, ବ୍ରହ୍ମ ଜ୍ଞାନ ହେଉଛି ଗୁହ୍ୟ ଜ୍ଞାନ, ତା ଉପରୁ ଆହୁରି ଉନ୍ନତର ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ, କିନ୍ତୁ ସବୁଠାରୁ ଗୁହ୍ୟତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ, ଯେଉଁ ଜ୍ଞାନ ବହୁତ ସହଜ, ବହୁତ ସହଜରେ ଭଗବାନଙ୍କର ଆରାଧନା ଜଣେ କରିପାରିବେ। ନବମ ଅଧ୍ୟାୟରେ ଆରମ୍ଭରେ ଏକଥା କହୁଛନ୍ତି ଭଗବାନ ଅର୍ଜୁନଙ୍କୁ, ଯେ ଇଦଂ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମି ଅନସୂୟ ଏବେ, କାହିଁକି ଜଣେ ଭଗବାନଙ୍କର ଆରାଧନା କରନ୍ତି ନାହିଁ, ନା ଭଗବାନଙ୍କୁ ଅସୂୟା କରନ୍ତି, ଭଗବାନଙ୍କୁ ଈର୍ଷା କରନ୍ତି, ସେଇଥିପାଇଁ ସେମାନେ ଏ ଭଗବତ ଆରାଧନା କରିପାରନ୍ତି ନାହିଁ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କୁ ଭଲ ପାଆନ୍ତି। ତେଣୁ ଭଗବାନ କହୁଛନ୍ତି, ଅର୍ଜୁନ ତୁମେ ମୋତେ ଯେହେତୁ ଭଲ ପାଉଛ, ମୋତେ ଈର୍ଷା କରୁନାହ, ସେଥିପାଇଁ ମୁଁ ତୁମକୁ ଗୁହ୍ୟତମ ଜ୍ଞାନ ପ୍ରଦାନ କରୁଛି। ଇଦଂ ତୁ ତେ ଗୁହ୍ୟତମ ପ୍ରବକ୍ଷ୍ୟାମି ଅନସୂୟବେ, ଜ୍ଞାନ ବିଜ୍ଞାନ ସହିତ ଜ୍ଞାନ ମୁଖ୍ୟ ସେ ସୁଭାତ, ଏହି ଜ୍ଞାନକୁ ଯଦି ଆମେ ନିଜ ଜୀବନରେ ଆଚରଣ କରିବା, ତାହେଲେ ଏ ଭୌତିକ ଜଗତ ଯେଉଁ ରହିଛି ବହୁତ ପ୍ରକାର ଅଶୁଭ ରହିଛି, ବହୁତ ପ୍ରକାର ଦୁଃଖ ରହିଛି, ଏଥିରୁ ଆମେ ମୁକ୍ତି ହୋଇଯିବା ମୁଖ୍ୟ ସେ ସୁଭାତ। ଇଏ ହେଉଛି ରାଜବିଦ୍ୟା ରାଜଗୁହ୍ୟଂ ପବିତ୍ରମ ଇଦମ ଉତ୍ତମମ ପ୍ରତ୍ୟକ୍ଷା ଭଗବଂ ଧର୍ମ୍ୟଂ ସୁସୁଖମ କର୍ତ୍ତୁମବ୍ୟୟମ। ଇଏ ହେଉଛି ଶ୍ରେଷ୍ଠ ବିଦ୍ୟା, ଭଗବତ ଗୀତାରେ ତିନି ପ୍ରକାର ବିଦ୍ୟା ଭଗବାନ ପ୍ରଦାନ କରିଛନ୍ତି, ଗୋଟିଏ ହେଉଛି ଗୁହ୍ୟ ବିଦ୍ୟା, ଗୋଟିଏ ହେଉଛି ଗୁହ୍ୟତର ବିଦ୍ୟା, ଏବେ ଆଉ ହେଉଛି ଗୁହ୍ୟତମ ବିଦ୍ୟା। ତେଣୁ ଭଗବାନ ନବମ ଅଧ୍ୟାୟରେ ଗୁହ୍ୟତମ ଜ୍ଞାନ ପ୍ରଦାନ କରୁଛନ୍ତି, ଗୁହ୍ୟତମ ବିଦ୍ୟା ପ୍ରଦାନ କରୁଛନ୍ତି, ଇଦଂ ତୁ ତେ ଗୁହ୍ୟତମଂ। ତେଣୁ ଇଏ ହେଉଛି ରାଜ ବିଦ୍ୟା, ଯେତେ ବିଦ୍ୟା ଅଛି ସବୁ ବିଦ୍ୟା ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ଏଇଟା ରାଜଗୁହ୍ୟଂ, ସବୁଠାରୁ ଗୁହ୍ୟତମ ଜ୍ଞାନ ଭଗବାନ ଦେଇଛନ୍ତି ନବମ ଅଧ୍ୟାୟରେ। ଏବଂ ଇଏ ହେଉଛି ପବିତ୍ର ଜ୍ଞାନ, ଉତ୍ତମ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ, ଜ୍ଞାନ ବିଜ୍ଞାନ ସହିତ ଖାଲି ଜ୍ଞାନ ପ୍ରଦାନ କରିନାହାନ୍ତି ଭଗବତ ଗୀତା ନବମ ଅଧ୍ୟାୟରେ, ଭଗବାନ ସପ୍ତମ ଅଧ୍ୟାୟରେ ଜ୍ଞାନ ପ୍ରଦାନ କରିଛନ୍ତି, ନବମ ଅଧ୍ୟାୟରେ ବିଜ୍ଞାନ ସହିତ ଜ୍ଞାନକୁ ପ୍ରଦାନ କରିଛନ୍ତି। କେମିତି ଆମେ ଜୀବନରେ ଆଚରଣ କରିବା ଏ ଜ୍ଞାନକୁ, ପତ୍ରଂ ପୁଷ୍ପଂ ଫଳଂ ଦ୍ୱୟଂ ଯୋମେ ଭକ୍ତ୍ୟା ପ୍ରୟଚ୍ଛନ୍ତି ତଦହଂ ଭକ୍ତି ବହୃତମ ସ୍ନାମି ପ୍ରୟତାତ୍ମନ। ଇଏ ହେଉଛି ବିଜ୍ଞାନ, ଆମେ ଖାଲି ପଢ଼ିଦେଲେ ହେବ ନାହିଁ, ଏଇଟାକୁ ନିଜେ ପାଳନ କରିବାକୁ ପଡ଼ିବ। କିଛି ନ ଦେଇପାରିଲେ ଗୋଟେ ପତ୍ରଟେ ଦେଇପାରିବା, ବା ଫୁଲଟିଏ ଦେଇପାରିବା, ବା ଫଳଟିଏ ଦେଇପାରିବା, ବା ପୁଷ୍ପ ଟିକେ ଦେଇପାରିବା, ବା ପାଣି ମଧ୍ୟ ଦେଇପାରିବା, ଏଥିରେ ମଧ୍ୟ ଭଗବାନ ସନ୍ତୁଷ୍ଟ ହୋଇଯିବେ। ବହୁତ ସହଜ ଆରାଧନା ଭଗବାନଙ୍କର, ଗୋଟେ ପତ୍ରଟେ ଦେଇକରି ଦ୍ରୌପଦୀ ଭଗବାନଙ୍କର କୃପାପ୍ରାପ୍ତ ହୋଇଗଲେ, ବଡ଼ ବହୁତ ବଡ଼ ବିପଦରୁ ମୁକ୍ତ ପାଇଗଲେ, ମୁକ୍ତି ହୋଇଗଲେ। ମହାଭାରତରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଦୁର୍ବାସାମୁନି ଆସିଥିଲେ, ପାଣ୍ଡବମାନେ ବନବାସ କରୁଥିଲେ, କୌରବମାନେ ବହୁତ ଆନନ୍ଦରେ ରହିଥିଲେ ହସ୍ତିନାପୁରରେ, ଯେଉଁ ଦ୍ୱାଦଶ ବାର ବର୍ଷ ଯାଇଛନ୍ତି ପାଣ୍ଡବମାନେ ବନବାସ କରୁଛନ୍ତି, ସେ ସମୟରେ ବହୁତ ଆନନ୍ଦରେ ରହିଛନ୍ତି କୌରବମାନେ। ତେଣୁ ସେହି ସମୟରେ ଥରେ ପହଞ୍ଚିଗଲେ ଦୁର୍ବାସା ତାଙ୍କର ରାଜଧାନୀରେ, ରାଜ୍ୟରେ ପହଞ୍ଚିଗଲେ। ତେଣୁ ଦୁର୍ଯ୍ୟୋଧନ ତାଙ୍କୁ ବହୁତ ପ୍ରକାର ଆତିଥ୍ୟ ପ୍ରଦାନ କଲା, ବହୁତ ପ୍ରକାର ତାଙ୍କ ସେବା କଲା। ଯଦିଓ ଦୁର୍ଯ୍ୟୋଧନ ହେଉଛି ଏଠି ଯେଉଁ କୁହାଯାଉଛି ଅଭକ୍ତ, ସେ କୃତଜ୍ଞ, ଭଗବାନଙ୍କର କୃତଜ୍ଞତା କୃତଜ୍ଞତା ସେ ପ୍ରକାଶ କରନ୍ତି ନାହିଁ, କିନ୍ତୁ ତଥାପି ନିଜର କିଛି ଫାଇଦା ହାସଲ କରିବା ପାଇଁ ସେ ଦୁର୍ବାସଙ୍କୁ ବହୁତ ପ୍ରକାର ପୂଜା କଲା, ତପସ୍ୟା କଲା, ତାଙ୍କ ପ୍ରତି କିଛି ସେବା କଲା। ତାପରେ ଯେତେବେଳେ ଦୁର୍ବାସାମୁନି ଫେରିଯାଉଛନ୍ତି, ତାଙ୍କର ଶିଷ୍ୟ ରହିଛନ୍ତି 10,000 ଶିଷ୍ୟ, ଜଣେ ନୁହଁ କି ଦୁଇ ଜଣ ନୁହଁ, ଏକାଥରେ 1,000 ନୁହଁ କି 2,000 ନୁହଁ, ଏକାଥରେ 10,000 ଶିଷ୍ୟ ସହିତ ସେ ଯାଆନ୍ତି ଯୁଆଡ଼େ ଯାଆନ୍ତି। ତେଣୁ ଅନ୍ତିମରେ ଯେତେବେଳେ ଦୁର୍ଯ୍ୟୋଧନ ବିଦାୟ ଦେଲେ ଦୁର୍ବାସାମୁନିକୁ, ଦୁର୍ବାସାମୁନି କହିଲେ, ମୁଁ ତୁମ ଉପରେ ବହୁତ ସନ୍ତୁଷ୍ଟ, ତୁମେ କ'ଣ ବର ଚାହୁଁଛ? ତେଣୁ ଦୁର୍ଯ୍ୟୋଧନ କହିଲେ, ଏ ଅସାଧୁ ବ୍ୟକ୍ତିମାନଙ୍କର ସ୍ୱଭାବ ଏହିଭଳି ଭାବରେ, ନିଜର କେମିତି ମଙ୍ଗଳ ହେବ ସେକଥା ଚିନ୍ତା ନ କରି ପରର କେମିତି ଅପକାର ହେବ ସେଟା ଚିନ୍ତା କରନ୍ତି। ତେଣୁ ସିଏ କହିଲେ, ହେ ଋଷିବର, ଆପଣ ଯେଉଁଭଳି ଭାବରେ ମୋତେ କୃପା କଲେ, ସେଇଭଳି ଭାବରେ ଆପଣ ମୋର ଭାଇମାନେ ବହୁତ କଷ୍ଟ ଭୋଗ କରୁଛନ୍ତି ପାଣ୍ଡବମାନେ ବନରେ, ତେଣୁ ତାଙ୍କୁ ମଧ୍ୟ ଟିକେ କୃପା କରନ୍ତୁ, ଏଇଭଳି ଭାବରେ କହିଲେ। ତେଣୁ ଦୁର୍ବାସାମୁନି କହିଲେ, ଠିକ୍ ଅଛି, ମୁଁ ତାଙ୍କ ପାଖକୁ ଯିବି। ନା ଯିବେ ଯେ, ଗୋଟିଏ ମୋର ଅନୁରୋଧ, ଯେତେବେଳେ ସେମାନେ ଖାଇସାରି ଖାଦ୍ୟ ଗ୍ରହଣ କରିସାରିଥିବେ, ଦ୍ରୌପଦୀ ଖାଦ୍ୟ ଗ୍ରହଣ କରିସାରିଥିବେ, ଉପରବେଳା ଯାଇ ପହଞ୍ଚିବେ, ସେତେବେଳେ ପହଞ୍ଚିବେ। ତା କହିବାର ଉଦ୍ଦେଶ୍ୟ ଥିଲା ଯେ ଦ୍ରୌପଦୀ ପାଣ୍ଡବମାନେ ଯେତେବେଳେ ବନବାସ ଯାଇଥିଲେ, ସେତେବେଳେ ସୂର୍ଯ୍ୟଦେବଙ୍କ ଠାରୁ ଗୋଟିଏ ପାତ୍ର ପାଇଥିଲେ, ଅକ୍ଷୟ ପାତ୍ର, ଯେଉଁ ପାତ୍ରରେ ରନ୍ଧନ କଲେ ଯେତେ ଲୋକ ଖାଇଲେ ମଧ୍ୟ ସେ ସହିବ ନାହିଁ, କିନ୍ତୁ ଯେତେବେଳେ ଦ୍ରୌପଦୀ ସେ ଖାଦ୍ୟ ଗ୍ରହଣ କରିଦେବେ, ତାପରେ ଆଉ ଖାଦ୍ୟ ହେବ ନାହିଁ। ଏ କଥା ଜାଣିଥିଲେ ଦୁର୍ଯ୍ୟୋଧନ, ତେଣୁ ଦୁର୍ବାସାଙ୍କୁ ପଠାଉଥିଲେ ଯେ ଯେତେବେଳେ ଦ୍ରୌପଦୀ ଖାଇସାରିଥିବେ, ସେତେବେଳେ ଯାଇ ପହଞ୍ଚିଲେ ସେମାନେ ବହୁତ ହଇରାଣ ହେବେ, ଦୁର୍ବାସାମୁନି ତାଙ୍କ ଉପରେ କ୍ରୋଧ ପ୍ରକାଶ କରି ତାଙ୍କୁ ଇଏ କରିବେ, ବିଭିନ୍ନ ପ୍ରକାର ଅଭିଶାପ ପ୍ରଦାନ କରିଦେଇପାରନ୍ତି। ଏଇଭଳି ଭାବରେ ସେ ଚିନ୍ତା କରି ଦୁର୍ବାସାଙ୍କୁ ପଠାଇଥିଲେ। ତେଣୁ ଦୁର୍ବାସାମୁନି ତାଙ୍କର ଶିଷ୍ୟମାନଙ୍କ ସହିତ ଯେତେବେଳେ ଯାଇ ପହଞ୍ଚିଲେ ବଣରେ, ବନବାସରେ ଥିଲେ ପାଣ୍ଡବମାନେ, ସେହି ସମୟରେ ଯେତେବେଳେ ଦ୍ରୌପଦୀ ଖାଦ୍ୟ ଗ୍ରହଣ କରିସାରିଛନ୍ତି, ଦୁର୍ବାସାମୁନି ଆସି ପହଞ୍ଚିସାରିଛନ୍ତି, ପହଞ୍ଚିଗଲେ। ତେଣୁ ଯୁଧିଷ୍ଠିର ମହାରାଜ ତାଙ୍କୁ ଆତିଥ୍ୟ ପ୍ରଦାନ କରି ତାଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କଲେ। ତେଣୁ ସେମାନେ ଗଲେ ଯମୁନା ନଦୀ ସ୍ନାନ କରିବା ପାଇଁ, ସ୍ନାନ କରିକି ଆସିଲେ ପ୍ରସାଦ ପାଇବେ ଚିନ୍ତା କରୁଛନ୍ତି ସେମାନେ। ଯୁଧିଷ୍ଠିର ମହାରାଜ ପଚାରିଲେ ଦ୍ରୌପଦୀଙ୍କୁ, କ'ଣ କରିବା, କେମିତି କ'ଣ ରୋଷେଇ କ'ଣ କରିବା, ନା ତ ସବୁ ଶେଷ ହୋଇଯାଇଛି, ଆଉ ତ କିଛି ନାହିଁ, କ'ଣ କରିବା ବର୍ତ୍ତମାନ? ତେଣୁ ଦ୍ରୌପଦୀ ଯେତେବେଳେ ବିପଦ ପଡ଼ିଲେ ଜଣେ ଭଗବାନଙ୍କ ଶରଣ ନେବେ, ଭଗବାନଙ୍କୁ ପ୍ରାର୍ଥନା କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଦ୍ରୌପଦୀ ଭଗବାନଙ୍କୁ ସ୍ମରଣ କଲେ, ତେଣୁ ଭଗବାନ ଧାଇଁ ଧାଇଁକି ପଳାଇ ଆସିଲେ, ଦରକାର ଥିଲେ ମଧ୍ୟ ଧାଇଁ ଧାଇଁ ପଳାଇ ଆସିଲେ ଭଗବାନ। ଦ୍ରୌପଦୀ ଦ୍ରୌପଦୀ ମୋତେ ବହୁତ କ୍ଷୁଧା, ମୋତେ ମୋର କ୍ଷୁଧା, ମୋତେ କିଛି ଖାଦ୍ୟ ପ୍ରଦାନ କର। ଦ୍ରୌପଦୀ କହୁଛନ୍ତି, ପ୍ରଭୁ ସେଇଥିପାଇଁ ତ ମୁଁ ଆପଣଙ୍କୁ ସ୍ମରଣ କରୁଥିଲି, ଆପଣଙ୍କୁ ପ୍ରାର୍ଥନା କରୁଥିଲି, କେମିତି ଏଇ ବିପଦରୁ ରକ୍ଷା କରନ୍ତୁ ଆମକୁ। ବର୍ତ୍ତମାନ ଖାଦ୍ୟ ସଙ୍କଟ ଆସିଯାଇଛି, ଦୁର୍ବାସମାନେ ତାଙ୍କ 10,000 ଶିଷ୍ୟଙ୍କ ସହିତ ଆସି ପହଞ୍ଚିଛନ୍ତି, ଆମର କିଛି ଖାଦ୍ୟ ନାହିଁ। ତେଣୁ ଭଗବାନ କହିଲେ, ମୁଁ କିଛି ସେସବୁ ଶୁଣିବି ନାହିଁ, ମୋତେ ଆଗ ଖାଇବାକୁ ଦେଇସାର, ତାପରେ ଯାଇ ଯାହା ଚିନ୍ତା କରିବି। ତେଣୁ ଏଇଭଳି ଭାବରେ ଦେଖିଲା ପରେ, ଦେଖିଲା ବେଳକୁ ସେ ଯେଉଁ ଅକ୍ଷୟ ପାତ୍ରରେ ଗୋଟିଏ ପତ୍ରଟି ଲାଗିଛି, ତେଣୁ ସେହି ପତ୍ରଟି ଭଗବାନ ପାଇଦେଇ ବହୁତ ସନ୍ତୁଷ୍ଟ ହୋଇଗଲେ, ପାଣି ମଧ୍ୟ ପିଇଦେଲେ, ବହୁତ ସନ୍ତୁଷ୍ଟ ହୋଇଗଲେ। ଏଭଳି ସନ୍ତୁଷ୍ଟ ହୋଇଗଲେ ଯେ ଦୁର୍ବାସାମୁନି ତାଙ୍କର 10,000 ଶିଷ୍ୟଙ୍କ ସହିତ ମଧ୍ୟ ସନ୍ତୁଷ୍ଟ ହୋଇଗଲେ, ତାଙ୍କର ପେଟ ପୁରିଗଲା, କିଛି ଖାଦ୍ୟ ଗ୍ରହଣ ନକରି ମଧ୍ୟ ପେଟ ପୁରିଗଲା। ତେଣୁ ସେମାନେ ଚିନ୍ତା କଲେ ଏଭଳି ଅବସ୍ଥା କେମିତି ହେଲା, ଆମେ ତ କିଛି ମନ୍ଦ ଆମକୁ ଭୋକ ହେଉଥିଲା କ୍ଷୁଧା ହେଉଥିଲା କିନ୍ତୁ ଆମେ ତ କିଛି ଖାଦ୍ୟ ଗ୍ରହଣ କରିନାହୁଁ, ସ୍ନାନ କରି ଯାଉଛୁ, ବହୁତ କ୍ଷୁଧା ଥିଲା, କିନ୍ତୁ ହଠାତ୍ କେମିତି ପେଟ ପୁରିଗଲା। ତାପରେ ଦୁର୍ବାସା ଜାଣିଲେ, କହିଲେ ଓହୋ, ଦୁର୍ଯ୍ୟୋଧନ ମୋତେ ଯେଉଁ ପଠାଇଥିଲେ ଏ ପାଣ୍ଡବମାନଙ୍କୁ ଅସୁବିଧାରେ ପକାଇବା ପାଇଁ ମୋତେ ପଠାଇଥିଲେ, ଗୋଟିଏ ଥର ମୁଁ ଭୁଲ କରିଥିଲି, ଦୁର୍ବାସା ମାନେ ଗୋଟିଏ ଥର ଭୁଲ କରିଥିଲେ, ଅମରୀଶଙ୍କ ପ୍ରତି ଅପରାଧ କରିଥିଲେ, ଯେଉଁଥିପାଇଁ ସୁଦର୍ଶନ ଚକ୍ର ତାଙ୍କ ପଛରେ ଧାବମାନ ହେଉଥିଲେ। ତେଣୁ ବର୍ତ୍ତମାନ ଚିନ୍ତା କଲେ, ବର୍ତ୍ତମାନ ଯଦି ପାଣ୍ଡବମାନଙ୍କୁ ଯିବେ ତାହେଲେ ପୁଣି ଅସୁବିଧା ହେବ, ତେଣୁ କହି କିଏ କୁଆଡ଼େ ସବୁ ପଳାଇଲେ, ତାଙ୍କର ଶିଷ୍ୟମାନେ ଯେଉଁ ସ୍ନାନ କରୁଥିଲେ କିଏ କୁଆଡ଼େ ସବୁ ପଳାଇଗଲେ, ସେ ଅପରାଧ ଭୟରେ ପଳାଇଗଲେ। ତେଣୁ ଏହିଭଳି ଭାବରେ ଗୋଟିଏ ପତ୍ର ପ୍ରଦାନ କରି ଦ୍ରୌପଦୀ ଏତେ ବଡ଼ ସମସ୍ୟାରୁ ବିପଦରୁ ମୁକ୍ତ ହୋଇପାରିଲେ। ତେଣୁ କେତେ ସହଜ ଭଗବାନଙ୍କ ଆରାଧନା। ସେହିଭଳି ଭାବରେ ଆ ପୂର୍ବରୁ ଯେଉଁ ବର୍ଣ୍ଣନା କରାଯାଉଥିଲା ଗଜରାଜଙ୍କ କଥା, ଗଜରାଜ ସେହିଭଳି ଭାବରେ ଗୋଟିଏ ଫୁଲଟି ପ୍ରଦାନ କରି ଭଗବାନଙ୍କୁ ସନ୍ତୁଷ୍ଟ କରିଦେଲେ। କେତେ ସହଜରେ ଆରାଧ୍ୟ ଭଗବାନ, ଗୋଟିଏ ଫୁଲଟେ ପ୍ରଦାନ କରି ଭଗବାନ ସନ୍ତୁଷ୍ଟ ହୋଇଯାଉଛନ୍ତି ଏବଂ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି, କୁମ୍ଭୀର କବଳରୁ ରକ୍ଷା କରିଛନ୍ତି। ସେହିଭଳି ଭାବରେ ଫଳଟିଏ ଦେଇ ଶବରୀ ଯେତେବେଳେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣ ସହିତ ସୀତାଙ୍କର ଅନ୍ୱେଷଣ ଯାଉଥିଲେ, ମାତଙ୍ଗମାନଙ୍କ ଆଶ୍ରମରେ ଶବରୀଙ୍କ ସହିତ ଦେଖା ହେଇଛି। ତେଣୁ ଶବରୀ ତାଙ୍କୁ ଯେତେବେଳେ ଆତିଥ୍ୟ ପ୍ରଦାନ କରିଛନ୍ତି, ତାଙ୍କୁ କିଛି ଖାଦ୍ୟ ପ୍ରଦାନ କରୁଛନ୍ତି ଏବଂ ଏଇ ଯେଉଁ ବରକୋଳି ସବୁ ରହିଛି ତାକୁ ନିଜେ ଚାଖିକିରି ଦେଉଛନ୍ତି, କେଉଁଟା ଖଟା କେଉଁଟା ମିଠା, ମିଠା କୋଳିକି ଦେଉଛନ୍ତି, ଖଟା କୋଳିକି ଫିଙ୍ଗି ଦେଉଛନ୍ତି। ଭଗବାନ ଏହିଭଳି ଭାବରେ ଶବରୀର ଫଳଟି ଗ୍ରହଣ କରି ତାଙ୍କୁ ଭଗବତ ଧାମ ପ୍ରେରଣ କରିଦେଲେ ଶବରୀଙ୍କୁ। କେତେ ସହଜ ଆରାଧନା ଭଗବାନଙ୍କର। ଏବଂ ସେହିଭଳି ଭାବରେ ରନ୍ତିଦେବ ମଧ୍ୟ ଗୋଟିଏ ଜଳ ଗ୍ଲାସ୍ଟେ ଦେଇକରି ଭଗବାନ ପ୍ରଦାନ କରି ସେ ମଧ୍ୟ ଭଗବାନ ପ୍ରାପ୍ତ ହୋଇଗଲେ। ତେଣୁ ଇଏ ହେଉଛି ସୁସୁଖମ୍, ଏଇ ଭଗବାନଙ୍କର ଆରାଧନା କରିବା ହେଉଛି ସୁଖଦାୟକ, ବହୁତ ଆନନ୍ଦଦାୟକ, କଷ୍ଟଦାୟକ କିଛି ନାହିଁ। ତେଣୁ ଭାଗବତରେ କୁହାଯାଏ ସେ କଥା ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କହିଛନ୍ତି, ଅତବୈ କବୟଂ ନିତ୍ୟଂ ଭକ୍ତିଂ ପରମାୟମୁଦା ବାସୁଦେବ ଭଗବତୀ କୁର୍ବନ୍ତି ଆତ୍ମପ୍ରସାଦନୀ। ତେଣୁ ଅତ ସେଇଥିପାଇଁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଅତବୈ କବୟଂ ନିତ୍ୟଂ ଭକ୍ତିଂ ପରମାୟମୁଦା, ଏ ଯେଉଁ ଭକ୍ତି କରନ୍ତି ଇଏ ସାଧନ ଦଶାରେ ମଧ୍ୟ ଆନନ୍ଦଦାୟକ। ଅନ୍ୟ ଯେଉଁ ସବୁ ବିଭିନ୍ନ ଉପାୟ ଅଛି, ହୁଏତ ସିଦ୍ଧି ପ୍ରାପ୍ତ ହେଲେ କିଛି ଆନନ୍ଦ ପ୍ରାପ୍ତ ହୋଇପାରନ୍ତି, କିନ୍ତୁ ସାଧନ ଦଶାରେ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। କିନ୍ତୁ ଇଏ ଯେଉଁ ଭକ୍ତି ରହିଛି ଭଗବାନ, ଏଇ ଯେଉଁ ଭକ୍ତି ମାଧ୍ୟମରେ ପରମାୟମୁଦା ସାଧନ ଦଶାରେ ମଧ୍ୟ ସେମାନେ ଆନନ୍ଦିତ ହୁଅନ୍ତି। ପରମାୟମୁଦା ଶ୍ଳୋକର ଭାଷ୍ୟରେ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି, ପରମାୟମୁଦେ ଇତି ସାଧନ ଦଶାୟାମ ପି କଷ୍ଟଭାବୁକ୍ତ, ସାଧନ ଦଶାରେ ସାଧାରଣତଃ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ, କିଛି ସାଧନ କଲେ ଆମେ କିଛି ସିଦ୍ଧି ପ୍ରାପ୍ତ ହେବା, କିନ୍ତୁ ଭକ୍ତି ଏ ଗୋଟିଏ ଏଭଳି ସାଧନ ଯେଉଁ ସାଧନ ଦଶାରେ ମଧ୍ୟ ଜଣେ ଅତ୍ୟନ୍ତ ଆନନ୍ଦିତ ରହିବ। ଭକ୍ତି ପରମାୟମୁଦା, ତେଣୁ ବାସୁଦେବ ଭଗବତୀ ଭଗବାନଙ୍କ ପ୍ରତି, ଯିଏକି ବାସୁଦେବ, ଯିଏକି ବସୁଦେବଙ୍କର ପୁତ୍ର, ଯିଏକି ଶୁଦ୍ଧ ସତ୍ୱ ସ୍ତରର ସେହି ଭଗବାନ, ତାଙ୍କୁ ଯଦି ଏହିଭଳି ଭାବରେ ଆମେ ଭକ୍ତି କରିବା, କରୁଛନ୍ତି ଆତ୍ମପ୍ରସାଦନୀ, ଏମାନେ ଆତ୍ମାର ଆନନ୍ଦ ପ୍ରାପ୍ତ ହୁଅନ୍ତି। ଇଏ ହେଉଛି ସହଜ ସହଜ ଆରାଧ୍ୟ ଯେଉଁ କୁହାଗଲା ସୁଖାରାଧ୍ୟମ, ବହୁତ ସହଜରେ ସୁଖରେ ଭଗବାନଙ୍କର ଆରାଧନା କରାଯାଇପାରିବ। ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ। ନବମଧ୍ୟରେ ଭଗବାନ ସେ କଥା କହିଲେ ଯେ ରାଜବିଦ୍ୟା ରାଜଭୂୟମ ପବିତ୍ରମ ଇଦମ ଉତ୍ତମମ ପ୍ରତ୍ୟକ୍ଷାଗମମ, ଏଇ ସୁଖ, ଏଇ ଯେଉଁ ସୁଖଟା ନିଜେ ଅନୁଭବ କରିବେ ଜଣେ। ଭାଗବତମ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଭକ୍ତି ପରେଶାନୁଭବ ବିରକ୍ତି ଅନ୍ୟତ୍ରି ଚୈଶତ୍ରିକ ଏକ କାଳ ପ୍ରପଦ୍ୟମାନ ସେ ଯଥା ସ୍ମତସ୍ୟୁ ତୁଷ୍ଟି ପୁଷ୍ଟି କ୍ଷୀଦପାୟ ଅନୁଭାସ। ଭକ୍ତି ଯେଉଁ ରହିଛି ଭଗବାନ ପ୍ରତି, ଯେଉଁ ଭକ୍ତି ଜଣେ କରୁଛନ୍ତି ପରେଶାନ, ଜଣେ ଭକ୍ତି କରୁଛି ମାନେ ତିନୋଟି ଜିନିଷ ହେଉଛି ଏକାଥରକେ ଏକ ସମୟରେ। ଗୋଟେ ହେଉଛି ଭଗବାନଙ୍କର ପ୍ରତି ଭକ୍ତି ବା ପ୍ରେମ ଜଣେ ଅନୁଭବ କରିବ, ପରେଶ ଅନୁଭବ ମଧ୍ୟ ଭଗବାନଙ୍କ ମଧ୍ୟ ଅନୁଭୂତି ଆସିବ, भक्ति परेशान भव विरक्ति अन्यत्र विरक्ति जो भौतिक जगत में जो आसक्ति रही आम जो दशम नंबर अपराध से अपराध से आसक्ति मुक्त हे एवं एक काल गोटे समय से तीनोटी जिन कथा हम जो भाई भाव में उदाहरण दि जाए प्रपद्यमान से यथास्त जो आम खाद्य ग्रहण करते प्रति गुंडा जो गोटे गुंडा नौते खाद्य ग्रहण करते तीनोटी जिनस एक समय होती तुष्टि कहले बहुत तार टेस्ट आम अनुभव करते खाद्यर एवं आम शरीर पुष्टि साधन होती पुष्टिकार खाद्य प्राप्त होते पुष्टि साधन होती एवं क्षुध पाय आम जो क्षुधा रही नौटा जाए आम किसी खाऊने प्रसाद ग्रहण करूने जो क्षुधा रही प्रसाद ग्रहण करते क्षुधा अपनोदन चली जाऊ क्षुधा एक समय तीनो जाक जिनस से भाव में भक्ति जन करे तीनो जिनस एक समय भगवान प्रति प्रेम जन अनु प्रेम प्राप्त होती भगवान का अनुभव प्राप्त होती जो भौतिक जगत प्रति जो आसक्ति रही आसक्ति जन मुक्त होती ये हूँ भक्तिर ये सुखाराध्यम बहुत सहज आराधना करहब सुखरे खाली सहज से नुह सुख आनंददायक भगवान से कथा कहले राज विद्या राजगुह्यम पवित्रम इदम उत्तम प्रतीक्षा भगम धाम्यम सुसुखम कर्तुम अभ्यम सुसुखम बहुत आनंददायक ये आनंद साधन दशारे जन आनंद प्राप्त होती भगवान कथार भगवान सेवार साधन दशारे कष्ट होना बहुत आनंद कृष्ण कीर्तन गान नर्तन करो प्रेमामृता मुनिधि धीरा धीर जन प्रियो प्रिय करो निर्मा सरो पूजितो श्री चैतन्य मनो तेणु यही भाव में भगवान भक्ति रे कीर्तन होती भगवान कथा कीर्तन होती हरे कृष्णा 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 हरे 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 राम 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 हरे भगवान गान होती कीर्तन गान नर्तन होती नृत्य होती प्रसाद सेवन होती तेणु एथर कौटी आज दुख कौटा जिनस रहा यहाँ कष्टदायक बहुत आनंददायक भगवान भक्ति कृष्ण कीर्तन गान नर्तन करो प्रेमामृतांबु निधि प्रेम रूपक अमृत रे जन अमृत रूपक सगर में जन उठुक हम आनंद सगर में उठुक हम जन आनंद बढ़ी बढ़िया जीव सुखाराध्यम बोली कह तेणु से भगवान राधा मदन मन जो मैंने सेवा करखाराध्यम कष्ट स्वीकार करा पड़ना तम सुखाराध्यम जदिओ भक्त मैंने उठुस सका उठुस ब्रह्म मुहूर्त उठुंस ब्रह्म मुहूर्त भगवान मंगल आरती करटा को बाहर लोक मैंने जानवे बहुत कष्ट स्वीकार करना से निजे आनंद अनुभव कर सका उठी भगवान मंगल आरती योगदान करते सुख से प्राप्त होजे अनुभव करेंगे जो मैंने सका उठी पार ना से चिंता कर बहुत कष्ट तम गुण से भावुंत कष्ट आलस्य रही सका उठापी बड़ा कष्ट लगुच किंतु जो मैंने भक्त से रजगुण प्राधान्य सत्गुण प्राधान्य रोचे तेणु ये आलस्य रही तेणु सका उठिक मंगल आरती जोग दौंसते आनंद अनुभव कर सुखाराध्यम रुजुभीर निष्कपट भाव जो भगवान भक्ति कर तेणु से सुख प्राप्त होती अन्य शरणी नृभि आउ कह शरण न जा केवल से भगवान शरण से जाती कृष्ण ही शरण भगवान एकमात्र शरण्य आउ के प्रकृति शरण्य नुहंती से भगवान कहले सर्वधर्मान परित्यज्य माम एकं शरण व्रज भगवान आउ जो सब विभिन्न धर्म रे जो विभिन्न अन्य मान जो शरण से आम जाऊे देवदा देवादेवी मान शरण जाऊँ किए अन्य शरण जाऊँ किए भूत प्रेत शरण जाऊँ किए जक्ष राक्षस शरण जाऊँ किए विभिन्न देवदेवी मान शरण जाऊँ किंतु सबुठ अंतिम प्रकृत धर्म हूँ भगवान कृष्ण शरण जावा तेणु यहाँ कह भगवान कहे सर्वधर्म अन्न सबको त्याग ଭଗବାନଙ୍କ ଶରଣ ଯିବା ହେଉଛି ପ୍ରକୃତ ଧର୍ମ। ତେଣୁ ଆମେ ଯଦି ଚିନ୍ତା କରିବା ଯେ ଆମେ ସବୁ ବିଭିନ୍ନ ଦେବାଦେବୀମାନଙ୍କର ଯେଉଁ ଯଦି ପୂଜା ନ କରିବା, ତାଙ୍କର ଶରଣରେ ଯଦି ନ ଯିବା, ତାହେଲେ ସେମାନେ ମଧ୍ୟ ଆମକୁ ଆମ ପ୍ରତି କୃପ ପ୍ରକାଶ କରିଥାଇପାରନ୍ତି, କ୍ରୋଧ ପ୍ରକାଶ କରିପାରନ୍ତି। ଯେତେ ଭାଗବତଙ୍କ ତୃତୀୟ ସ୍କନ୍ଧର 25 ଅଧ୍ୟାୟରେ ଭଗବାନ କପିଳଦେବ ମା ଦେବଭୂତିକୁ ଏକଥା କହୁଛନ୍ତି। ତେଣୁ ସେତେବେଳେ ଦେବଭୂତି ଚିନ୍ତା କରୁଛନ୍ତି ଯେ ଆମେ ଯଦି ବିଭିନ୍ନ ଦେବାଦେବୀମାନଙ୍କ ଶରଣରେ ନ ଯିବା, ତାଙ୍କର ଯଦି ପୂଜା ନ କରିବା, ତାହେଲେ ସେମାନେ ଆମ ଉପରେ କ୍ରୋଧ ପ୍ରକାଶ କରିବେ। ତେଣୁ ଭଗବାନ ସେ କଥା ଜାଣି କହୁଛନ୍ତି ଯେ ଜଣେ ଯେତେବେଳେ ମୋର ସେବାରେ ରହୁଛନ୍ତି, ଦେବତାମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିବେ ନାହିଁ। କାହିଁକି ନା ସେମାନେ ମଦ୍ଭୟାତ୍ ବାଦ ବାତ ଓୟଂ ସୂର୍ଯ୍ୟ ହସ୍ତପତି ମଦ୍ଭୟାତ୍ ବର୍ଷ ଦିନ୍ଦ୍ରୋ ଦହତି ଅଗ୍ନି ମୃତ୍ୟୁ ଉତ୍ତରତି ମଦ୍ଭୟାତ୍। ସେମାନେ ମୋର ଭୟରେ ସବୁ କାର୍ଯ୍ୟ କରୁଛନ୍ତି। ମଦ୍ଭୟାତ୍ ବାଦ ବାତ ଓୟଂ ସୂର୍ଯ୍ୟ ପବନ ଦେବତା ଯେଉଁ ପବନ ଦେଉଛନ୍ତି, ଆମେ ଶୋଇପଡ଼ିଲେ ମଧ୍ୟ, ଆମେ ଅବଶ୍ୟ ଥିଲେ ମଧ୍ୟ ପବନ ଦେବ ଆସିକି ଆମ ନାସା ଭିତରେ ପ୍ରବେଶ କରୁଛନ୍ତି। ଏ ଭଗବାନଙ୍କ ଭୟରେ, ଭଗବାନଙ୍କର ଅର୍ଡ଼ରରେ ସବୁ କରୁଛନ୍ତି। ମଦ୍ଭୟାତ୍ ବାଦ ବାତ ଓୟଂ ସୂର୍ଯ୍ୟ ସ୍ତପତି ମଦ୍ଭୟାତ୍, ସୂର୍ଯ୍ୟଦେବ ଯେଉଁ ଆଲୋକ ପ୍ରଦାନ କରୁଛନ୍ତି, ତାପ ପ୍ରଦାନ କରୁଛନ୍ତି, ଆ ଦ୍ୱାରା ଏ ଭଗବାନଙ୍କର ଆଜ୍ଞାରେ ଯଶା ଗୟା ବ୍ରହ୍ମତି ସମୃଦ୍ଧ କାଳଚକ୍ର, ଭଗବାନଙ୍କ ଆଜ୍ଞାରେ ସେ କାଳଚକ୍ରରେ ଗୁଣାୟମାନ ହେଉଛନ୍ତି ସୂର୍ଯ୍ୟଦେବ। ଭଗବାନଙ୍କର ଭୟରେ ସବୁ କାର୍ଯ୍ୟ କରୁଛନ୍ତି ଏବଂ ମୃତ୍ୟୁ ସ୍ତରତି ମଦ୍ଭୟାତ୍, ଏମିତିକି ସ୍ୱୟଂ ମୃତ୍ୟୁ ମଧ୍ୟ ଭଗବାନଙ୍କ ଭୟରେ କାର୍ଯ୍ୟ କରୁଛନ୍ତି। ବର୍ଷ ଇନ୍ଦ୍ର ଦହତି ଅଗ୍ନି, ଇନ୍ଦ୍ର ମଧ୍ୟ ବର୍ଷା ପ୍ରଦାନ କରୁଛନ୍ତି, ଅଗ୍ନିଦେବ ଦହନ କାର୍ଯ୍ୟ କରୁଛନ୍ତି, ଭଗବାନଙ୍କର ଆଜ୍ଞାରେ ସବୁ କରୁଛନ୍ତି। ତେଣୁ ଜଣେ ଯେତେବେଳେ ଭଗବାନଙ୍କ ଶରଣରେ ଯିବେ, ଦେବତାମାନେ ତାଙ୍କ ଉପରେ କାହିଁକି କ୍ରୋଧ କରିବେ? ତେଣୁ ଅନନ୍ୟ ଶରଣୀ ନୃଭି, ମନୁଷ୍ୟର କର୍ତ୍ତବ୍ୟ ହେଉଛି ନୃ, ମନୁଷ୍ୟମାନଙ୍କର କର୍ତ୍ତବ୍ୟ ହେଉଛି ସେ ଭଗବାନଙ୍କ ଶରଣରେ, କୃଷ୍ଣଙ୍କର ଶରଣରେ ଯିବେ। ତାଙ୍କର ଏକମାତ୍ର କର୍ତ୍ତବ୍ୟ ହେଉଛି, ଏ କଥା ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ, ଏ ପ୍ରଶ୍ନଟି ପଚାରିଥିଲେ ସୁଖଦେବ ଗୋସ୍ୱାମୀଙ୍କୁ। ପ୍ରଥମ ସ୍କନ୍ଧ ଭାଗବତମର ପ୍ରଥମ ସ୍କନ୍ଧ 19 ଅଧ୍ୟାୟରେ ଏ ପ୍ରଶ୍ନଟି ପଚାରିଛନ୍ତି। ଅଥବା ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁମ୍ ପୁରୁଷ ଯତ୍ କାର୍ଯ୍ୟ ମାଣସ ସର୍ବଦା, ମନୁଷ୍ୟର କ'ଣ କାର୍ଯ୍ୟ, କ'ଣ ସେ ଶୁଣିବା କଥା, କ'ଣ ସେ ଜପ କରିବା କଥା, କ'ଣ କୀର୍ତ୍ତନ କରିବା କଥା, କ'ଣ ତା'ର କର୍ତ୍ତବ୍ୟ ଏବଂ କେଉଁଟା କରିବା କଥା ନୁହଁ ତା'ର, ଏହି ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ। ତେଣୁ ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଭାଗବତମ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ କଥା କହିଛନ୍ତି ଯେ ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ଚଦାଭୟମ୍। ମନୁଷ୍ୟର କର୍ତ୍ତବ୍ୟ ହେଉଛି, ଏଠି ଯେଉଁ କୁହାଯାଉଛି ନୃଭି, ମନୁଷ୍ୟର କର୍ତ୍ତବ୍ୟ କ'ଣ ନା, ସେ ଅନ୍ୟ କିଛି ଅନ୍ୟ କାହାର ଶରଣ ନଯାଇ, ଆ ପୂର୍ବରୁ ବର୍ଣ୍ଣନା କରାଗଲା ସାଧାରଣତଃ ଲୋକମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି, ବିଭିନ୍ନ ପ୍ରକାର କାର୍ଯ୍ୟ ସେମାନେ କରୁଛନ୍ତି। ସ୍ୱତବ୍ୟାଧିନୀ ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶ ଅପଶ୍ୱତାତ୍ମତତ୍ଵ ଗୃହେଷୁ ଗୃହମେଦିନା, ହଜାର ହଜାର କଥା ଶୁଣୁଛନ୍ତି, ହଜାର ହଜାର କଥା ଦେଖୁଛନ୍ତି, ହଜାର ହଜାର କଥା କଥା ହେଉଛନ୍ତି, ଏସବୁ ଚାଲିଛି। କିନ୍ତୁ ଆତ୍ମତତ୍ତ୍ୱ ବିଷୟରେ ଖୁବ୍ କ୍ୱଚିତ ଲୋକ ଶୁଣୁଛନ୍ତି ବା ଚେଷ୍ଟା କରୁଛନ୍ତି ଜାଣିବା ପାଇଁ। ତେଣୁ ମନୁଷ୍ୟର କର୍ତ୍ତବ୍ୟ ହେଉଛି ତସ୍ମାତ୍ ଭାରତ ସର୍ବାତ୍ମା, ସେହି ଭଗବାନ ଯିଏକି ସମସ୍ତଙ୍କର ଆତ୍ମା ରୂପେ ରହିଛନ୍ତି, ପରମାତ୍ମା ରୂପେ ରହିଛନ୍ତି, ଏବଂ ସିଏ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସିଏ ହେଉଛନ୍ତି ହରି, ସମସ୍ତଙ୍କର ଅମଙ୍ଗଳକୁ ସେ ହରଣ କରନ୍ତି, ସିଏ ହେଉଛନ୍ତି ଈଶ୍ୱର, ସମସ୍ତଙ୍କୁ ନିୟନ୍ତ୍ରଣକାରୀ ସିଏ। ତାଙ୍କ ବିଷୟରେ ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା, ଇଚ୍ଛତା ଅଭୟମ୍, ଯେଉଁମାନେ ପ୍ରକୃତରେ ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ତାହେଲେ ସେମାନେ ଏ କଥା କରିବା କଥା। ତେଣୁ ଏଇ ଯେଉଁ ଭକ୍ତିର 9 ଅଙ୍ଗ ରହିଛି, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନମ୍, ଏ ଯେଉଁ 9 ଅଙ୍ଗ ରହିଛି, ଆଦରୁ ଏଇ 3 ଅଙ୍ଗ ହେଉଛି ଶ୍ରେଷ୍ଠ, ଶ୍ରବଣ କୀର୍ତ୍ତନ ଏବଂ ସ୍ମରଣ। ତେଣୁ ଆ ଭିତରୁ ଯଦି କୁହାଯିବ ଏ 3 ଭିତରୁ ମଧ୍ୟ କେଉଁଟା ଶ୍ରେଷ୍ଠ, ସେ କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ଏତନ୍ ନିର୍ବିଦ୍ୟମାନ ଇଚ୍ଛତା ମକୃତୋଭୟମ୍ ଯୋଗିନାମ ରୂପ ନିର୍ଣ୍ଣିତମ୍ ହରେର୍ ନାମାନୁ କୀର୍ତ୍ତନମ୍। हे नृप हे राजा परीक्षित ये समस्त मुनि ऋषि माने एटारे निर्विवाद रे एटाकु ए सिद्धांत प्रदान करसंदी जे सेई भगवान कर एत निर्विद्यमान इच्छताम अकुतो जमाने अकुतो भयवा पई चाहसंदी भयर मुक्त होवा पई चाहसंदी तेणु योगी माने एबड़ भाव रे निर्णय करि जाईसंदी हरे योगिना निर्णितम हरे नामानुकीर्तनम भगवान कर जो नाम रही ये नाम को अनुकीर्तनम अनुकीर्तनम कहले परंपरा रे ज्ञान को आम प्राप्त होते भगवान को नाम हरे कृष्णा 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 हरे 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 राम 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 हरे ये श्रेष्ठ कीर्तन हो श्रेष्ठ भक्तिर नौटी अंग भितर एक कीर्तन हूँ श्रेष्ठ तेणु जो मैंने प्रकृत भगवान भक्त मैंने कृतज्ञ भगवान पाखे कृतज्ञता प्रकाश करेंगे प्रभु आप सब प्रदान कर भूमि जल अग्नि वायु आकाश सबकि भगवान कर आमर जहाँ आवश्यकता रही सबकि भगवान प्रदान करेणु आम कृतज्ञता प्रकाश करवा कथा प्रभु आप प्रदान करें आप चीर ऋणी रे आम आप चीर ऋणी आम आप ऋण को सुझीपरू ना भागवत एकाद स्कंद अंतरीश अध्याय उद्धव से कथा कहते भगवान से के आम प्रति ऋण रही केमेंति ऋणी एक आम आम ब्रह्मा बयस है प्रदान प्रदान करती तथापि आम भगवान ऋण को सुझीपर ना ये जो मैंने प्रकृत भगवान भक्त से भगवान को यह भाव कृतज्ञता प्रकाश करती सीटा उद्धव कहते एकादश स्कंद अंतरीश अध्याय नैवोपयती अपचिति कवयास्तवेश ब्रह्मा युषाभी कृत मुध मुध स्मरत जो अंतर्बिस्तनुभूता सशुभं विधुन्वन आचार्य चैत वपुषा स्वगति विनक्ति एकादश स्कंद अंतरीश अध्याय रे भगवान ए उद्धव एकता कहते प्रभु नैव पयती केवल जड़े भगवान ऋण को सुझीपर मुक्त हो पारे ना अपचिति कवय जो मैंने बुद्धिमान व्यक्ति हे प्रभु हे ईश आपण जो ऋण आम प्रति रही आम तादी मुक्त हो पार ना आम से ऋण को सुझीपर ना ना तुम जो बहुत आयुष दिया सुझीपर ना ना ब्रह्मा युषा भी ब्रह्मा आयुष देखें सुझीपर ना आपणकर ये आम स्मरण करी बहुत आनंदित होते आम आपर उपकार कर प्रभु समस्त एक बहुनाम जो विधदादि काम समस्त जहाँ जहाँ आवश्यकता रही पूरण करती प्रभु समस्त सब आवश्यकता पूरण कर विश्वभर आपण समस्त समस्त आवश्यकता पूरण करेणु विशेष भाव में आपण अंतर्बही तनुभूतान जो मैंने शरीर धारण करशेष भाव मनुष्य मानक आप हृदय एवं बाहर रही कि भाव अशुभ विधुन कहीं रही सब अशुभ को सब मैला दूर कर हृदय अशुद्धता को दूर करदय को शुद्ध करसर कि आचार्य चैत पुषा बाहर आप आचार्य रूप से गुरु रूप से आसी ताकि ज्ञान प्रदान कर एवं भितर आप चैत्य चैत्यगुरु रूप से भितर रही हृदय भितर रही आप ज्ञान प्रदान कर स्वगति व्यनक्ति आमर कि गति आम कि भाव लक्ष्य आम को लक्ष्य कि हासिल करवा भगवान से भाव में आमको साय करवल से आवश्यकता जहाँ रही शरीर आवश्यकता पूरण कर नुह आम गति को निर्धारित कर पटे जाओ पथरे जाओ कौन ये हूँ अपवर्ग पथ पवर्ग एवं अपवर्ग दुईट पथ रही तेणु पवर्ग पथ समस्त रही भौतिक जगत में जो मैंने रही हूँ पवर्ग पथ प फ भ म ये पांचटी रही पवर्गर ये शब्द पांचटी रही भौतिक जगत में जो मैंने रही बहुत परिश्रम कर से कहला जो मैंने भक्ति मार्ग आस परिश्रम दरकार नहीं आनंद आनंद आराध्य कौन बहुत सहजे आराध्य भगवान हो जाऊँ कष्ट स्वीकार करने पड़ूना सुखाराध्य से कितु जो मैंने भगवान शरण जाऊना दूराराध्य बहुत कष्ट ବି ପରିଶ୍ରମ କରିବାକୁ ପଡ଼ୁଛି, ପୁଅ ବର୍ଗରେ ସେମାନେ ରହିଛନ୍ତି, ପରିଶ୍ରମ କରିବାକୁ ପଡ଼ୁଛି, ପରିଶ୍ରମ କଲେ ପାଟିରୁ ଫେଣ ବାହାରିବ, ଏବଂ ଯେତେ ପରିଶ୍ରମ କରି ମଧ୍ୟ ସେ ଯାହା ସବୁ କରିବେ ସବୁକିଛି ବ୍ୟର୍ଥ ହୋଇଯାଉଛି। ଭୟରେ ଆସୁଛି, ଭୟ ସମସ୍ତଙ୍କର ଭୟ ରହୁଛି, ଭୌତିକ ଜଗତରେ ସମସ୍ତଙ୍କର ଭୟ ରହୁଛି, ଏବଂ ଅନ୍ତିମ ପର୍ବ ହେଉଛି ମୃତ୍ୟୁ, ସମସ୍ତେ ଅନ୍ତିମରେ ମୃତ୍ୟୁବରଣ କରିବେ। ଏସବୁ କଷ୍ଟ ଦୂରରାଧ୍ୟ କଥା, ଭଗବାନଙ୍କୁ ଯେଉଁମାନେ ଆରାଧନା କରୁନାହାନ୍ତି ତାଙ୍କ ପାଇଁ ଏଇଭଳି ଭାବରେ ରହିଛି ପବର୍ଗ। କିନ୍ତୁ ଯେଉଁମାନେ ଭଗବାନଙ୍କର ଆରାଧନା କରୁଛନ୍ତି ସେମାନେ ଅପବର୍ଗ ରାସ୍ତାରେ ଯାଉଛନ୍ତି। ଆସୁ ଅପବର୍ଗ ବର୍ତ୍ତମାନ ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି, ଭଗବାନ କଥା ଶ୍ରବଣ ମାଧ୍ୟମରେ ସେମାନେ ଏଇ ଅପବର୍ଗ ମାର୍ଗରେ ଗତି କରୁଛନ୍ତି। ଭଗବାନ ତୃତୀୟ ସ୍କନ୍ଦ ପଚିଶ ଅଧ୍ୟାୟରେ ଭଗବାନ କପିଳଦେବ ମା' ଦେବହୂତିଙ୍କ କଥା କହୁଛନ୍ତି, ସତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା ତଜ୍ଜୋଷଣାତ୍ ଆସୁ ଅପବର୍ଗ ବର୍ତ୍ତମାନି ଶ୍ରଦ୍ଧା ରତି ଭକ୍ତିରନୁକ୍ରମିଷ୍ୟତି। ଭଗବାନ କଥା ଶୁଣିବା ମାତ୍ରେ କ'ଣ ହେଉଛି, ଆ ପୂର୍ବ ଶ୍ଳୋକରେ ସେ କଥା କୁହାଗଲା, ଭଗବାନ କଥା ଶୁଣିଲେ କେତେ ଆନନ୍ଦ ପ୍ରାପ୍ତ ହେବ, ଖାଲି ଯେ ଆନନ୍ଦ ପ୍ରାପ୍ତ ହେବ ତାହା ନୁହଁ। କପିଳଦେବ କହୁଛନ୍ତି, ସତାଂ ପ୍ରସଙ୍ଗାନ୍ ଭକ୍ତମାନଙ୍କ ମେଳରେ ମମ ବୀର୍ଯ୍ୟ ସମ୍ବିତ, ଭଗବାନ କଥା ଯେତେବେଳେ କ'ଣ ପରିବେଶ ହୁଏ, ଭଗବାନ କଥା ଯେତେବେଳେ ପରିବେଷଣ ହୁଏ, ଭଗବାନ କଥା ଯେତେବେଳେ କୁହାଯାଏ, ସେତେବେଳେ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା, ସେତେବେଳେ ହୃଦୟ ଏବଂ କର୍ଣ୍ଣକୁ ବହୁତ ରସ ଜଣେ ପ୍ରାପ୍ତ ହେବ, ରସାୟନ କଥା ଭଗବାନଙ୍କର ରସ କଥା ରସ ଜଣେ ପ୍ରାପ୍ତ ହେବ, ହୃଦୟରେ ଭଗବାନଙ୍କ କଥାକୁ ଯେତେବେଳେ ତା'ର ଅର୍ଥକୁ ବୁଝିବ ସେତେବେଳେ ସେ ହୃଦୟରେ ଆନନ୍ଦ ପ୍ରାପ୍ତ ହେବ, ଏବଂ ଯେଉଁ ସଙ୍ଗୀତ ମାଧ୍ୟମରେ ଯେଉଁ ଭଗବାନ କଥା ଗାନ କରାଯାଉଛି, ଯଦିଓ ସେ ସଙ୍ଗୀତର ଅର୍ଥ ନ ବୁଝିଲେ ମଧ୍ୟ କର୍ଣ୍ଣକୁ ରସାୟନ ହେବ, କର୍ଣ୍ଣକୁ ଆନନ୍ଦ ପ୍ରଦାନ କରିବ, ହୃତ୍କର୍ଣ୍ଣ ରସାୟନ କଥା। ଏବଂ ଖାଲି ଯେ ହୃଦୟ ଏବଂ କର୍ଣ୍ଣକୁ ଆନନ୍ଦ ଦେବ ତାହା ନୁହଁ, ଭଗବାନ କଥା ତଜ୍ଜୋଷଣା, ସେ ଭଗବାନ କଥା ଶ୍ରବଣ ମାଧ୍ୟମରେ ଆସୁ ଖୁବ୍ ଶୀଘ୍ର ସେମାନେ ଅପବର୍ଗ ମତ୍ମନି ଅପବର୍ଗ ରାସ୍ତାରେ ଗତି କରିବେ, ଯେଉଁ ରାସ୍ତାରେ କ୍ରମେ କ୍ରମେ ଜଣେ ଶ୍ରଦ୍ଧା ପ୍ରାପ୍ତ ହେବେ, ତାପରେ ରତି ପ୍ରାପ୍ତ ହେବେ, ଭଗବାନ କଥା ପ୍ରତି ରତି ଆସିବ ବା ଆନନ୍ଦ ଆଗ୍ରହ ପ୍ରାପ୍ତ ହେବେ ସେମାନେ, ଏବଂ ଭକ୍ତି ପ୍ରାପ୍ତ ହେବେ, ଭଗବାନ ପ୍ରତି ଭକ୍ତି ପ୍ରାପ୍ତ ହେବେ। ଏହିଭଳି ଭାବରେ ଏ ସୁଖାରାଧ୍ୟ ବହୁତ ଆନନ୍ଦଦାୟକ ଭଗବାନଙ୍କର ଆରାଧନା କରିବା, ତେଣୁ କୃତଜ୍ଞ କୁହନ ସେ ମୋତେ, ତେଣୁ ଯେଉଁମାନେ ପ୍ରକୃତରେ କୃତଜ୍ଞ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ। କଙ୍ଗବା ଦୟାଳୁ ଶରଣ ପ୍ରଜୟମ, ଯେମିତି ଉଦ୍ଧବ କହିଥିଲେ ସେ କଥା, କିଏ ଆଉ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି, ଯିଏକି ଅହୋ ବକି ଯେଉଁ ସ୍ତନ କାଳ କୁଟଂ, ବକି ଯିଏକି ସ୍ତନରେ କାଳକୁଟ ବିଷ ବେଳିକି ଆସିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ତା'ର ଯଦିଓ ସ୍ତନ୍ୟପାନ କଲେ କିନ୍ତୁ ତାଙ୍କୁ ତାଙ୍କର ମାଆଙ୍କର ଗତି ପ୍ରଦାନ କରିଛନ୍ତି, ତେଣୁ କିଏ ଆଉ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା, ତେଣୁ ସେ କଥା କୁହାଯାଉ କୃତଜ୍ଞ କୁହନ ସେ ମୋତେ, କିଏ ଭଗବାନଙ୍କର ସେବା କରିବ ନାହିଁ। କିନ୍ତୁ ଦୂରାରାଧ୍ୟମ ଅସାଧୁ ବି, ଯେଉଁମାନେ ଅସାଧୁ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନେ ଭଗବାନଙ୍କ ଆରାଧନା କରିପାରିବେ ନାହିଁ। ଯେଉଁ ଭାଗବତ ତୃତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ କହିଛନ୍ତି ଯେ ଇଏ ହେଉଛି ମାନେ ଇଏ ଏତେ ସହଜ ଜିନିଷ ନୁହଁ, ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କ ପାଇଁ ଏଇଟା ଦୂରାପାହି, ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ଯେଉଁମାନେ ଅଳ୍ପ ତପସ୍ୟା କରି ଦୂରାପାହି ଅଳ୍ପ ତପସ୍ୟା ସେବା ବୈକୁଣ୍ଠ ପଟ୍ମସୁ, ଏଇ ଅପବର୍ଗ ରାସ୍ତାରେ ବୈକୁଣ୍ଠ ରାସ୍ତାରେ ଯେଉଁ ଯିବା, ଏ ଯେଉଁମାନେ ଅଳ୍ପ ତପସ୍ୟାକାରୀ ବ୍ୟକ୍ତିଙ୍କ ପାଖରେ ସେ ସମ୍ଭବ ନୁହଁ, ଦୂରାପାହି ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ଯେଉଁ ରାସ୍ତାରେ ବୈକୁଣ୍ଠ ରାସ୍ତାରେ ଯତ୍ରୋପଗ୍ୟତ ନିତ୍ୟଂ, ସବୁଠାରେ ଭଗବାନ କଥା ଚାଲିଛି, କୀର୍ତ୍ତନ ଚାଲିଛି, ଦେବଦେବ ଜନାର୍ଦ୍ଦନ ଭଗବାନ ଜନାର୍ଦ୍ଦନ, ଯିଏକି ଯେଉଁମାନେ ଭଗବାନ ଭକ୍ତ ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ଏବଂ ଯେଉଁମାନେ ଭଗବାନଙ୍କର ଶରଣରେ ଯାଆନ୍ତି ନାହିଁ ସେମାନଙ୍କୁ ତାଙ୍କୁ ବିନାଶ କରନ୍ତି। ତେଣୁ ସେହିଭଳି ଭାବରେ ଭଗବାନଙ୍କ ଆରାଧନା ବହୁତ ସହଜ, ସୁଖାରାଧ୍ୟମ ରୁଜୁଭି ଅନନ୍ୟ ଶରଣେ ନୃଭି, କୃତଜ୍ଞ କୁହନ ସେ ବେତ, ଯେଉଁମାନେ କୃତଜ୍ଞ ବ୍ୟକ୍ତି ସେମାନେ ଭଗବାନଙ୍କ ସେବା କରିବେ। एवं दुराराध्यम असाधु भी, जो मैंने असाधु व्यक्ति जो मैंने भगवान शरण जाऊ नहांती न मांग दुष्कृति न मूढ़ा प्रपद्यंत नराधम माया और तो ज्ञान आश्रम भाव माश्रिता, ये चारि प्रकार व्यक्ति जो मैंने असाधु से मैंने भगवान के शरण जाऊ नहांती, जो मैंने मूर्ख व्यक्ति जो मैंने चारिलक्ष प्रकार मनुष्य मान भितर जो मैंने अधम श्रेणीर एवं जो मान जदि किसी ज्ञान अच्छी किंतु से ज्ञानटा माया द्वारा अपहरण हो जाती एवं जो मैंने असुर स्वभाव संपन्न व्यक्ति से मैंने भगवान के शरण जाती ना, तेणु से मैंने बहुत कष्ट स्वीकार करते जीवन रे अन्य मान का आराधना जो भाव में हिरण्यकशिपु बहुत तपस्या कृच्छ्र तपस्या करिथिला मंदर पर्वत रे हजार हजार वर्ष तपस्या करिथिला बहुत कष्ट स्वीकार करिथिला किंतु फल कौन होला भगवान आसी हिरण्यकशिपु भगवान नृसिंहदेव आसी ताको हत्या कले एवं सेहिभळी भाव में हिरण्याक्ष मध्य बहुत तपस्या करिथिला बहुत कष्ट स्वीकार करिथिला किंतु भगवान का आराधना करिनथिला तेणु भगवान शुकरदेव बरादेव आसी हिरण्याक्ष को अध्याय कले तेणु यही भाव में ये भागवतम मैत्र मुनि विद्रोह को सब कथा कहे आम कथा भी विश्राम देवा जय श्रीमद भागवतम की जय श्री गोपाल महाराज की जय श्री गुरुदेव की अनंतकोटि वैष्णव मंद की दाई गौर प्रेमानंदी आम कथा कि बुझेगा कि प्रश्न कि अच्छे ଆମର ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ଗୋଟେ କଥା କହିଛନ୍ତି ଗୋଟେ ଶ୍ଳୋକ କହିଛନ୍ତି ଯେ ତତେ ଅନୁକମ୍ପାମ ସୁସମୀକ୍ଷମାଣ ଗୁଞ୍ଜାନ ଏବାତ୍ମ କୃତମ ବିପାକମ ହୃଦଭାଗ ବପୂର୍ବୀ ବିଦଧନ ନମସ୍ତେ ଜୀବିତ ଯୋ ମୁକ୍ତି ପଦେ ସଦାୟ ଭାଗ ଆମେ ଭକ୍ତି ମାର୍ଗରେ ଆସିଛେ ମାନେ ଭଗବାନ କହିଲେ ମୁଁ ତୁମର ସମସ୍ତ ପାପରୁ ମୁକ୍ତ କରିବି ଭକ୍ତି ମାର୍ଗରେ ଆସିଛେ ମାନେ ସମସ୍ତ ପାପରୁ ମୁକ୍ତ କରିବି ଭଗବାନ ପ୍ରାରବ୍ଧରୁ ମୁକ୍ତ ହୋଇଯିବେ ସେମାନେ କିନ୍ତୁ ଆମେ ଚିନ୍ତା କରିବା କଥା ନୁହଁ ଯେ ଆମେ ଭଗବାନ ଭକ୍ତି କରୁଛେ ମାନେ ଆମ ପ୍ରାରବ୍ଧ ପାପ ନାହିଁ ସରିଗଲା ଆମେ ଯେତେବେଳେ ଦୁଃଖ ପ୍ରାପ୍ତ ହେଉଛେ କିଛି କଷ୍ଟ ପ୍ରାପ୍ତ ହେଉଛେ ସେତେବେଳେ ବ୍ରହ୍ମା କହୁଛନ୍ତି ଇଏ ଭଗବାନଙ୍କର ଅନୁକମ୍ପା ହିସାବରେ ଆମେ ଗ୍ରହଣ କରିବା ଭଗବାନ କୃପା ତତେ ଅନୁକମ୍ପା ସୁସମୀକ୍ଷା ମାନେ ଯଦି ଆମେ ଠିକ୍ ଭାବରେ ଚିନ୍ତା କରିବା ଆମେ ଯେଉଁ ଦୁଃଖ ପାଉଛେ ଭୁଞ୍ଜାନ ଏବାତ୍ମ କୃତମ ବିପାକମ ଆମେ ଯେଉଁ ଦୁଃଖ ପାଉଛେ ଏ ଆମର ପୂର୍ବଜନ୍ମର ବା ପ୍ରାରବ୍ଧ କର୍ମଫଳ ଅନୁସାରେ ଆମେ ପ୍ରାପ୍ତ ହେଉଛୁ ବୋଲି ଆମେ ଚିନ୍ତା କରିବା ଏଇଟା ଆମେ ଚିନ୍ତା କରିବାନି ଯେ ଆମେ ଭକ୍ତ ହୋଇଗଲେ ଆମେ ସବୁ ମୁକ୍ତ ହୋଇଗଲେ ନା ଆମେ ଚିନ୍ତା କରିବା କଥା ନୁହଁ ତେଣୁ ଏହିଭଳି ଭାବରେ ଯେଉଁମାନେ ଜୀବନ ଧାରଣ କରିବେ ହୃଦଭାଗ ପୂର୍ବୀର ବିଦଧନ ନମସ୍ତେ ଭଗବାନଙ୍କୁ ପ୍ରଣାମ କରି ଭଗବାନ ସେବାରେ ନିଯୁକ୍ତ ରହିବେ ତାହେଲେ ସେମାନେ ମୁକ୍ତି ପଦରେ ହକଦାର ହୋଇଯିବେ ମୁକ୍ତିପ୍ରାପ୍ତ ହେବା ପାଇଁ ହକଦାର ହୋଇଯିବେ ତେଣୁ ଏଇ ଯେଉଁ ଆମେ କଷ୍ଟ ପାଉଛେ ଇଏ ଯେଉଁ ରହିଛି ଆମେ ଯେଉଁଟାକ ଅଧିକା ପ୍ରାପ୍ତ ହେବା କଥା ସେଇଟା କମିଯାଉଛି ବୋଲି ଏଇଭଳି ଭାବରେ ଚିନ୍ତା କରିବା ଆମେ ଯେଉଁଟା ମନେକର ଆମର ମସ୍ତକ କଟିଯିବା କଥା ଆମର ଆଙ୍ଗୁଠିଟି କଟିଗଲା ଏଇଭଳି ଭାବରେ ଚିନ୍ତା କରି ଯଦି ଜୀବନ ଧାରଣ କରିବା ତାହେଲେ ଅନ୍ତିମରେ ସେ ଭଗବାନ ପ୍ରାପ୍ତ ହେବ ହରେ କୃଷ୍ଣ।